ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଅନ୍ତର ଖୋଲି ଅନ୍ତର।
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্ত শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য
নির্মাণা ধীন নূতন পৃথিবী নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যামী অনুগ্রহ পরমা পিতাঙ্କ মধুর নামে ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଆପଣଙ୍କ ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣ ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ନିର୍ମାଣାଧୀନ ନୂତନ ପୃଥିବୀ। ବନ୍ଧୁ, ଯେପରି ଏକ କାହାଣୀରେ ମୋର ମନେ ଆସେ, ମୁଁ ମୋର ବ୍ୟାଗ୍ ସର୍ଟ କରେ, କବଲ ଅଫ୍ କରେ ଏବଂ ଆମ ଜେଟ୍ ଚାରିପାଖରେ ରହିଛି, ଜମି ଏବଂ କପଡ଼ା ଚାରିପାଠେ ରହିଅଛି, ସ୍ଥାନୀୟ ସୂତା, ସମତଳ ଭୂମି, ଜଲି ଯାଇଥିବା ଲାଲ ଘାଟି ଏବଂ ସୂର୍ଯ୍ୟକିରଣର ଉଜ୍ଜଳ କ୍ରସ୍ ପାଉଥା ନୀଳ ଆକାଶରେ ମିଶ୍ରିତ ହୁଏ। ବନ୍ଧୁ, ଲଣ୍ଡନ ହଳଦିଆ ରେପ୍ଟିକ୍ସ କ୍ଷେତ୍ର ସବୁଜ ଡେଲ ହୋଇଯାଏ, ଜାମାଇକାର ସୁଧର ନୀଳ ପର୍ବତ ଟାୱାର କୁହୁଡ଼ିରେ ଏବଂ ଆମେରିକାର କୋବାଲ ଜଲ ଧଳା ବାଲି ଉପକୂଳରେ ଧୋଇଥାଏ। ବନ୍ଧୁ, ମୁଁ ପ୍ରତ୍ୟେକ ଥର ଆଶ୍ଚର୍ଯ୍ୟ ହୁଏ ଯେବେ ଏହି ଦୃଶ୍ୟ ଗୁଡ଼ାକ ଦେଖେ। ପୃଥିବୀ ଏକ ସୁନ୍ଦର ଗ୍ରହ ଏବଂ ତଥାପି ଭବିଷ୍ୟତ ବକ୍ତା ଈସା ଜିସାୟ ଏବଂ ଜହନ ଆମକୁ ଏକ ନୂତନ ପୃଥିବୀ ବିଷୟରେ କୁହନ୍ତି, ଯାହା ଏହି ସୌନ୍ଦର୍ଯ୍ୟକୁ ଅତିକ୍ରମ କରେ। ବନ୍ଧୁ, ଯେପରି ଆମେମାନେ ଏହି ସୌନ୍ଦର୍ଯ୍ୟ ପୃଥିବୀରେ ବର୍ତ୍ତମାନ ବାସ କରୁଛୁ, ସେହି ଛାୟା ସୌନ୍ଦର୍ଯ୍ୟ, ଯେହେତୁ ଆମେ 30,000 ଫୁଟରୁ ଓହ୍ଲାଇ ଟାମାର୍କରେ ଅବତରଣ କରୁ, ତଥାପି ମୁଁ ଅଧିକ ଦେଖିଛି। ମୋତେ ପବନରୁ ପ୍ରବେଶ କରିବାର ସୌନ୍ଦର୍ଯ୍ୟ ଫିକା ହୁଏ ନାହିଁ, କିନ୍ତୁ ମୁଁ ଏହା ସହିତ କିଛି ଛାଇ ମଧ୍ୟ ଦେଖୁଛି। ବିବାଦ, ଅସମତା ଏବଂ ଲୋକ, ଜୀବ ଏବଂ ଜମି ବିରୁଦ୍ଧରେ ଦୁର୍ଭାଗ୍ୟ ଦୁର୍ବ୍ୟବହାର ପ୍ରମାଣ। ଏହି ଛାୟାକୁ ଦୃଷ୍ଟିରେ ରଖି ବନ୍ଧୁ, ବାଇବଲର ନୂତନ ପୃଥିବୀ ଶିକ୍ଷା ଆମକୁ ଆରାମ ଏବଂ ଚ୍ୟାଲେଞ୍ଜ କରିପାରେ। ସେମାନଙ୍କ ମାଧ୍ୟମରେ ଆମେ ଶିଖିବା ଯେ ଈଶ୍ୱର ଏଠାରେ ଆମ ଗ୍ରହରେ ଏକ ପୂର୍ଣ୍ଣ ସେବା ନବୀକରଣ କରିବେ। ଭବିଷ୍ୟତ ବକ୍ତାଙ୍କ ଦର୍ଶନ କେବଳ ସିଦ୍ଧାନ୍ତା ପ୍ରଦର୍ଶନ କରୁଥିବାର ଅର୍ଥରେ ପାଟି ଯାଏ ନାହିଁ, ସେମାନେ ଆମ ମଧ୍ୟ ଆମ ପାଇଁ ଅର୍ଥପୂର୍ଣ୍ଣ, କାରଣ ସେମାନେ ଆମକୁ ସେହି ସୌନ୍ଦର୍ଯ୍ୟ ଦେଖାନ୍ତି ଯାହା ଆମର ଏକଦା ଥିଲା, ପୁନର୍ବାର ରହିବ ଏବଂ ଏହା ଯାହା ସହିତ ଆଜି ଆମ ହୃଦୟକୁ ସମାନ କରିବା ପାଇଁ ଖ୍ରୀଷ୍ଟଙ୍କୁ ଡକାଇବ। ବନ୍ଧୁ, ଯୀଶୁ ଏହି ଆହ୍ୱାନକୁ ପର୍ବତ ଉପଦେଶରେ ସ୍ଥିର କରନ୍ତି, ଯାହାକି ଆମେ ମାଥିବ 5-7 ପାଉଅଛୁ। ପଥର ଉପରେ ନିର୍ମିତ ଘର ମଧ୍ୟରେ ସେ ଆମକୁ ଚିନ୍ତା ଚାଲିତ ଯିବା ସ୍ୱରୂପ ବିଶ୍ୱାସ ଓ ଉତ୍ସାହିତ କାର୍ଯ୍ୟରୁ ଯିବାକୁ କୁହନ୍ତି। ପିଟା ଇନ୍ ଦି ଆକାଶ ଠାରୁ ଆରମ୍ଭ କରି ଦୈନିକ ରୁଟି ରହନ୍ତୁ। ଏହି ମନୋଭାବ ପରିବର୍ତ୍ତନ ଏକ ପରାମର୍ଶ ନୁହେଁ। ଯୀଶୁ ଆମକୁ ଆମର ଦୈନିକ ରୁଟି ପାଇଁ ପ୍ରାର୍ଥନା କରିବାକୁ ଏହି ପିତାଙ୍କ ସହ ଆମର ସମ୍ପର୍କର ପ୍ରାର୍ଥନା ଭାବରେ ପ୍ରତିଦିନ ଅନ୍ୟମାନଙ୍କ ପ୍ରେମରେ ଚାଲିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଆମେ ମାଥିଓ 5:38-46 ଆମେ ପାଉଅଛୁ। ବନ୍ଧୁ, ତେଣୁ ପ୍ରତ୍ୟେକ ଥର ମୁଁ ଖ୍ରୀଷ୍ଟଙ୍କ ଶିକ୍ଷା ପଢ଼ିବାରେ ମୁଁ ନିଜକୁ ଭବିଷ୍ୟତର ବର୍ତ୍ତମାନକୁ ଟାଣେ, ଯେହେତୁ ଯୀଶୁ ଆମକୁ ଆଗାମୀ ପରିବର୍ତ୍ତନ ଜିନିଷ ବିଷୟରେ ଶିକ୍ଷା ଦିଅନ୍ତି। ସେ ବର୍ତ୍ତମାନ ଆମ ଜୀବନ ବିଷୟରେ କ'ଣ ଆସେ ସେହି ବିଷୟରେ ଚ୍ୟାଲେଞ୍ଜ କରନ୍ତି। ନୂତନ ପୃଥିବୀର କେଉଁ ଦିଗକୁ ଗୁଡ଼ିକ ବର୍ତ୍ତମାନ ନିର୍ଦ୍ଧାରଣଶୀଳ, ଆଜି ପର୍ଯ୍ୟନ୍ତ ଆମର ଆଭିମୁଖ୍ୟ ସ୍ଥାନାନ୍ତର କରି ଆମେ ଈଶ୍ୱରଙ୍କ କିଛି ନିର୍ମାଣ ଯୋଜନା ସହିତ କିପରି ଧାଡ଼ିରେ ଠିଆ ହୋଇପାରିବା ତାହା। ବନ୍ଧୁ, ଭବିଷ୍ୟତ ବକ୍ତାଙ୍କ ଦର୍ଶନ ଆମ ଜୀବନର ଦୁଇଟି ଦିଗକୁ ସୂଚିତ କରେ, ଯାହା ନୂତନ ପୃଥିବୀରେ ରୂପାନ୍ତରିତ ହେବେ। ଆମେ କିପରି ସମୟ ଏବଂ ସ୍ଥାନ ବୁଝିଥାଉ ଏବଂ ଆମେ ପ୍ରକୃତି ଏବଂ ପରସ୍ପର ସହିତ କିପରି ଜଡ଼ିତ ରହିବା, ଏହି ଦୁଇଟି ଉପାଦାନ ପ୍ରତି ଯତ୍ନର ସହିତ ଧ୍ୟାନ ଆମକୁ ଈଶ୍ୱରଙ୍କ ସହିତ ଆମର ସମ୍ପର୍କକୁ ଗଭୀର କରିବାରେ ସାହାଯ୍ୟ କରିପାରେ। ବନ୍ଧୁ, ସମସ୍ତ କାଳ ଜୟୀ ସୃଷ୍ଟିକର୍ତ୍ତା ଏବଂ ତ୍ରାଣକର୍ତ୍ତା, ଆମେ ଏହି ପୃଥିବୀର ସମୟ, ମହାକାଶ, ପ୍ରକୃତି ଏବଂ ଅନ୍ୟ ଲୋକଙ୍କ କିପରି ବ୍ୟବହାର କରୁ ତାହା ପୁନର୍ବିଚାର କରି ଆମେ ଆଗାମୀ ପୁନର୍ନିର୍ମାଣ ପ୍ରତି ଆମର ପ୍ରତିବଦ୍ଧତା ଦେଖାଇ ପାରିବା। ବନ୍ଧୁ, ଅନନ୍ତ ସଂଯୋଗ ପୃଥିବୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ଈଶ୍ୱରଙ୍କ ତାଳ, ସମୟ ଏବଂ ଋତୁ ପ୍ରତିଷ୍ଠା କରିବା ପରଠାରୁ ସମୟ ଏବଂ ସ୍ଥାନ ଆମ ଜୀବନକୁ ନିୟନ୍ତ୍ରଣ କରିଛି, ଯାହା ଆମେ ଆଦି ପୁସ୍ତକ 1:2 ପାଉଅଛୁ। ସେ ଆମ ବାସସ୍ଥାନର ସୀମା ସ୍ଥିର କଲେ ଏବଂ ତାପରେ ଆମକୁ ସମଗ୍ର ଭୂମିର ଜନଶକ୍ତି କରିବାକୁ ପ୍ରେରିତ କଲେ। ବନ୍ଧୁ, ଆମର ଜୀବନର କାର୍ଯ୍ୟ ମାଧ୍ୟମରେ ଆମେ ସୀମିତ ତାଜାକୁ ସମ୍ମାନ ଦେବା ଶିଖୁ। ଦିନ ଏବଂ ରାତି, ଗ୍ରୀଷ୍ମ ଏବଂ ଶୀତ, କାର୍ଯ୍ୟକଳାପ ଏବଂ ବିଶ୍ରାମ, ପଶୁପାଳକମାନେ ମିଳନ ଏବଂ ଦୁଗ୍ଧ ଚକ୍ର ସହିତ କାମ କରୁଥିଲେ, ପିଲାମାନେ ରୋପଣ ଏବଂ କାଟିବା ସମୟକୁ ସମ୍ମାନ କରନ୍ତି, ଏବଂ ଆମ ସମାଜ ଘଣ୍ଟା ଏବଂ ପର୍ବପର୍ବାଣୀ ମାଧ୍ୟମରେ ସମୟ ରକ୍ଷଣାବେକ୍ଷଣକୁ ଅନୁଷ୍ଠାନିତ କରିଥାନ୍ତି। ବନ୍ଧୁ, ଆମେ ଆଜି ସମୟ ଏବଂ ସ୍ଥାନ ଦ୍ୱାରା ବନ୍ଧା ହୋଇ ରହିଛୁ। ଶିଳ୍ପ ଏବଂ ମନୋରଞ୍ଜନରେ ଆମେ ଆମ ପାଖରେ ଥିବା ସମୟକୁ ସଞ୍ଚୟ କିମ୍ବା ବିସ୍ତାର କରୁ। ଆମର ଏବଂ ବିସ୍ତୃତ ମେଟ୍ରୋ ଆମକୁ ମହାକାଶ ବିଷୟରେ ମଧ୍ୟ ସଚେତନା ଦେବାକୁ ବାଧ୍ୟ କରେ, ଏବଂ ଏପରି ଆମର ପୂଜା ସେବା ମଧ୍ୟ ଏହି ଦୁଇଟି ପଦପେକ୍ଷ ଚାରିପାଖରେ ସଂରକ୍ଷଣା ରହିଛି। ସମୟ ଏବଂ ସ୍ଥାନ ଉପରେ ଆମର ନିର୍ଭରଶୀଳତା ଆମକୁ ମନେ ପକାଇ ଦିଏ ଯେ ଆମେ ସୀମିତ, ଏବଂ ଏହି କାରଣରୁ ଅନନ୍ତତା ଏବଂ ଅସୀମତା ଆମକୁ ଆକର୍ଷିତ କରେ। ଆମର ଅଭାବ ପାଇଁ ଆମେ ଆଶା କରୁ। ବାଇବଲ କହିଛି ବା କୁହେ ଯେ ଈଶ୍ୱର ପୁରୁଷମାନଙ୍କ ହୃଦୟରେ ଅନନ୍ତକାଳ ସ୍ଥିର କରିଛନ୍ତି। ଜହନ ଏହା ମଧ୍ୟ ଦେଖିଲେ ଯେ ସୂର୍ଯ୍ୟ ଏବଂ ଚନ୍ଦ୍ର ସହିତ ପ୍ରଥମ ସ୍ୱର୍ଗ ପ୍ରଥମ ପୃଥିବୀ ଚାଲିଯାଇଛି, ସମୁଦ୍ରକୁ ଆଉ ବିଭାଜିତ କରିନଥିଲା ଏବଂ ସବୁଦିନ ପାଇଁ ଆନନ୍ଦ ଏବଂ ଖୁସି ଥିଲା। ବନ୍ଧୁ, ଗ୍ରୀକ୍ ଶବ୍ଦ କାଇରୋସ୍ କିମ୍ବା ଉପଯୁକ୍ତ ମୁହୂର୍ତ୍ତ ହେଉଛି ନୂତନ ପୃଥିବୀର ଅନନ୍ତକାଳ ଏବଂ ଖୋଲାପଣ ନିକଟକୁ ଯିବାର ଏକ ଉପାୟ। ଥିଓଲିଆନ୍ ଏବଂ ବାକ୍ୟ ବାଣୀକାରୀମାନେ କ୍ରୋନୋସ୍ କିମ୍ବା ସୀମିତ ଘଣ୍ଟା ସମୟ ସହିତ କାଇରୋସ୍ ବିପରୀତ କରନ୍ତି, ଆମ ପାଇଁ କାଇରୋସ୍ ଯେକୌଣସି ପରିସ୍ଥିତିକୁ ବର୍ଣ୍ଣନା କରନ୍ତି ଯେଉଁଥିରେ ଆମେ ଅନୁଭବ କରୁ ଯେ ଈଶ୍ୱର ଆମ ମଧ୍ୟରେ ଉଦ୍ଦେଶ୍ୟ ମୂଳକ ଏବଂ ଉପଯୁକ୍ତ ପଦପକ୍ଷରେ କାର୍ଯ୍ୟ କରୁଛନ୍ତି। ଏକ କାଇରୋସ୍ ସମ୍ବେଦନଶୀଳ ମାନସିକତା ଈଶ୍ୱରଙ୍କ ହସ୍ତକ୍ଷତ ସହିତ ଆମର ସମୟ ସ୍ଥାନକୁ ଷ୍ଟାମ୍ପ କରେ ବା ମୁଦ୍ରିଙ୍କ କରେ ଏବଂ ସମୟ ଶୃଙ୍ଖଳା ଏବଂ ସ୍ଥାନ ସହିତ ତାଙ୍କର ଉଦ୍ଦେଶ୍ୟମୂଳକ କର୍ତ୍ତୃପକୁ ନିଜକୁ ରଖେ। ଆମ ଜୀବନସାରା ଏହି ଭାବନା ଆମକୁ ଆମର ନିଜ ସୀମତା ବାହାରେ ବିସ୍ତାର କରେ ଏବଂ ଆମକୁ ଅନନ୍ତ ଅସୀମ ଈଶ୍ୱରଙ୍କ ସହିତ ସଂଯୋଗ କରେ ଯିଏ ଆମକୁ ନିକଟରେ ରହିଛନ୍ତି। ଆମେ ଈଶ୍ୱରଙ୍କୁ ଆମ ପାଇଁ ଏବଂ ଆମ ସହିତ ସବୁବେଳେ ଆମ ଦୁନିଆରେ କାମ କରୁଥିବା ଦେଖିବାକୁ ସକ୍ଷମ ହୋଇଥାଉ। ଫଳସ୍ୱରୂପ ଯେଉଁମାନେ ତାଙ୍କୁ ଭଲ ପାଆନ୍ତି ସେମାନଙ୍କ ଭଲ ପାଆନ୍ତି ସମସ୍ତ ଜିନିଷ ଏକାଠି କାମ କରେ ଏବଂ ତାଙ୍କ ଉଦ୍ଦେଶ୍ୟ ଅନୁଯାୟୀ କୁହାଯାଏ। ସେ ଆମ ସହିତ ସର୍ବଦା ଅଛନ୍ତି, ଆମେ ତାଙ୍କର ଲୋକ ଏବଂ ସେ ଆମର ଈଶ୍ୱର ବୋଲି ମାଥିଓ 28:20 ଆଉ ପ୍ରକାଶିତ 21:3 ଆମେ ପାଉଛୁ। ତାହେଲେ ପ୍ରାକୃତିକ କାର୍ଯ୍ୟ କିନ୍ତୁ ନୂତନ ପୃଥିବୀର ଦର୍ଶନ କେବଳ ସମୟ ଏବଂ ମହାକାଶ ପ୍ରତି ଏକ ଭିନ୍ନ ଅଭିମୁଖ୍ୟ ପରାମର୍ଶ ଦେବା ଉଚିତ ନୁହେଁ ବନ୍ଧୁ। ସେମାନେ ପ୍ରକୃତି ଏବଂ ଅନ୍ୟ ଲୋକଙ୍କ ପ୍ରତି ଏକ ଭିନ୍ନ ଅଭିମୁଖ ମଧ୍ୟ ପରାମର୍ଶ ଦେବା ଉଚିତ। ବାଇବଲ ଆମକୁ କହିଥାଏ ଯେ ବର୍ତ୍ତମାନର କ୍ରମଗତ ପ୍ରକୃତି କ୍ରନ୍ଧନ କରେ ଏବଂ ଈଶ୍ୱରଙ୍କ ପୁଅମାନଙ୍କ ପ୍ରକାଶ ପାଇବା ପାଇଁ ଉତ୍ସାହୀ ଆଶାରେ ଅପେକ୍ଷା କରେ। ଏହିପରି ରୋମିଓ 8:19 ପାଉଅଛୁ। ଏହିପରି ଭବିଷ୍ୟତ ଭକ୍ତାମାନେ ଏହାକୁ ମୂଳ ଗୌରବ ସନ୍ତୁଳନ ଏବଂ ସାଥିରେ ପୁନରୁଦ୍ଧାର ହୋଇଥିବା ସୃଷ୍ଟିକୁ ବର୍ଣ୍ଣନା କରନ୍ତି। ଗାଧିଆ ଏବଂ ମେଣ୍ଢା ଏକାଠି ଖାଇବାକୁ ହେବେ ଏବଂ ସିଂହ ବଳଦ ପରି ନଡ଼ା ଖାଇବ ପ୍ରଭୁ କହନ୍ତି। ସେମାନେ ମୋର ସମସ୍ତ ପବିତ୍ର ପର୍ବତକୁ କ୍ଷତି ପହଞ୍ଚାଇବେ ନାହିଁ କିମ୍ବା ନଷ୍ଟ କରିବେ ନାହିଁ, ଏହିପରି ସଦାପ୍ରଭୁ ପରମେଶ୍ୱର କହନ୍ତି। ଆଦି ପୁସ୍ତକ ଅନୁଆଇ ପୃଥିବୀର ସମସ୍ତ ପ୍ରଣାଳୀ ମଧ୍ୟରେ ସେହି ସମ୍ଭନୀୟ ପୂର୍ଣ୍ଣ ଶାନ୍ତି ଆରମ୍ଭରୁ ବିଦ୍ୟମାନ ଥିଲା। ଆଦି ପୁସ୍ତକ 1:2 ଆମେ ମାନବ ଜାତିକୁ ସୃଷ୍ଟି ଦାୟିତ୍ୱରେ ଏହାର ଏକ ଅଂଶ ଭାବରେ ବର୍ଣ୍ଣନା କରେ। ଈଶ୍ୱର ଆମକୁ ଭୂମିରୁ ଧୂଳିରୁ ନିର୍ମାଣ କଲେ ଏବଂ ତାପରେ ଆମକୁ ସେହି ଭୂମି ପର୍ଯ୍ୟନ୍ତ ଦାୟିତ୍ୱ ଦେଲେ। ପ୍ରକୃତି ଏବଂ ଏହାର ପରିପ୍ରେକ୍ଷୀର କାମ କରିବାକୁ ଆମକୁ ଆକାରିତ କଲେ। ସୃଷ୍ଟିର ସମସ୍ତ ଅଂଶ ସହଯୋଗୀ ସମ୍ବନ୍ଧନୀୟରେ କାର୍ଯ୍ୟ କଲା, କାରଣ ମାନବ ଅଧୀନରେ ଅସୀମ ନଥିଲା। ପ୍ରକୃତି ଏହାର ମାନବ ଷ୍ଟିୱାର୍ଡସିପ୍ ସହିତ ଜଡ଼ିତ ଥିଲେ, ସହଯୋଗ କରୁଛି ଯେତିକି ଆମେ ଏହାକୁ ନେଇ ଗଠିତ ଜୀବନ ନେଟୱାର୍କ ବା ଗଠିତ ସମ୍ମାନ କରୁଛୁ, ଯେପରି ଆମେ ବଗିଚାରୁ ଶିଖିଛୁ। ପ୍ରତ୍ୟେକ ଆମେ ସୃଷ୍ଟିକର୍ମ କ୍ରମ ଏବଂ ସଂଯୋଗକୁ ସମ୍ମାନ କରୁନାହୁଁ। ସମସ୍ତ ପ୍ରକୃତି ଆମ ସମସ୍ତେ କ୍ଷତିଗ୍ରସ୍ତ ହୁଏ। ବନ୍ଧୁ, ଏହି ସମାନ ଅନ୍ତ ସମ୍ପର୍କ ଏବଂ ଦାୟିତ୍ୱ ଆମର ମାନବ କାର୍ଯ୍ୟ ପ୍ରଯୁକ୍ତି ନୂତନ ପୃଥିବୀ ପରିବାରରେ ସ୍ନେହପୂର୍ଣ୍ଣ ଉତ୍ପକ୍ତକାତା ଏବଂ ସମୃଦ୍ଧ ସମ୍ପର୍କ ସମସ୍ତ ବିନାଶକାରୀ ମାନବ ସମ୍ବନ୍ଧୀୟ ବିପରୀତରେ ପୁନଃ ପ୍ରମାଣ କରେ। ଯୀଶୁ ସ୍ପଷ୍ଟ ଭାବରେ ଶିଖାଇଥିଲେ, ବୁଝାଇଲେ ଈଶ୍ୱରଙ୍କ ଭଲ ପାଇବାର ଆମେ ମଧ୍ୟ ପରସ୍ପରକୁ ଭଲ ପାଇବା। ସେ କହିଲେ ଆମେ ଯେପରି ତୁମକୁ ପ୍ରେମ କରୁଛୁ ତୁମମାନେ ମଧ୍ୟ ପରସ୍ପର ପ୍ରେମ କର ବୋଲି। ବନ୍ଧୁ, ନୂତନ ପୃଥିବୀରେ ଆଉ ସମୁଦ୍ର ନାହିଁ ଏବଂ ଆମ ଈଶ୍ୱରଙ୍କ ମଧ୍ୟରେ ଆଉ ଅଲଗା ହୁଅ ନାହିଁ ଏବଂ ଜଣେ ମଣିଷ ଏବଂ ଅନ୍ୟ ଜଣଙ୍କ ମଧ୍ୟରେ କେହି ନୁହନ୍ତି। ଈଶ୍ୱର ଏବଂ ତାଙ୍କ ଲୋକଙ୍କ ମଧ୍ୟରେ ଏକ ଅନ୍ତରଙ୍ଗ ଜ୍ଞାନ ସମସ୍ତ ପ୍ରକାର ଦିଗକୁ ମାନଦଣ୍ଡ ଏବଂ ବିଭାଜନକୁ ବଦଳାଇଥାଏ, କାରଣ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ଜଣେ। ବନ୍ଧୁ, ଛାଇ ବିନା ସୌନ୍ଦର୍ଯ୍ୟର ଦୁନିଆ, ତାହା ହେଉଛି ଦୁନିଆ ଯେଉଁଥିରେ ଆପଣ ଏବଂ ମୁଁ ରହିବାକୁ ଯୋଜନା କରୁଛୁ। ଏହା ହେଉଛି ଦୁନିଆ ଯାହା ପୃଷ୍ଠରେ ଆମେ ନିର୍ମାଣ ଏବଂ ଦଖଲ କରିବାକୁ ପ୍ରତିବଦ୍ଧ। ସେ ଆମକୁ ଆମ ଜୀବନକୁ କୋଠା ପାଇଁ ଇଠା ଭାବରେ କାର୍ଯ୍ୟ କରିବାକୁ କହନ୍ତି ଏବଂ ଆମେ ଆତ୍ମବିଶ୍ୱାସର ସହିତ ନିର୍ମାଣ କରିପାରିବା କାରଣ ତାଙ୍କର ମୂଳଦୁଆ ଦୃଢ଼ ଅଟେ। ବନ୍ଧୁ, ସେହି ବିଶ୍ୱାସରେ ଚାଲନ୍ତୁ। ନିଜକୁ ଦୃଢ଼ କରିବା, ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଆଉ ସେହି ବିଶ୍ୱାସକୁ ଆମେ ଆଗକୁ ବଢ଼େଇବା। ତାହେଲେ ଚାଲନ୍ତୁ ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା, ନିଜକୁ ସମର୍ପଣ କରି। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଏମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ। ଶୁଣି ଗ୍ରହଣ କର, ଆମେନ୍।
ଚାହିଁବି ବୋଲି ବୁଝିଦେଲେ ହୃଦୟ ଭିତର ଦିଶ ନ ଶୁଣିବି ବୋଲି କାନ ରୁଧି ଦେଲେ ଚେତନାରେ ନିତ୍ୟାସ ତୁମରି ସାନିଧ୍ୟ ଭରସା ପବନ ତୁମରି ସାନିଧ୍ୟ ପବନ ଲାଗେ ମୋତେ ନୀତି
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org Adventist Media Center India ର ସ୍ପେଲିଂ ହେଉଛି ADVENTISTMEDIACENTRE INDIA ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍ ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ପୋପ୍ ଆଉ ଡାଉନଲୋଡ଼ କରନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଧନ୍ୟବାଦ